ନମସ୍କାର, ମୋ ନାମ ସନ୍ତୋଷ ପ୍ରଧାନ। ମୁଁ ଅରୁଣା ସଂସ୍ଥାରେ ତାର ଜଣେ କର୍ମକର୍ତ୍ତା। ମୁଁ ଅରୁଣା ସଂସ୍ଥାରେ ପିପିଟି ସିଟି ପ୍ରୋଗ୍ରାମରେ କାମ କରେ। ପିପିଟି ସିଟି ପ୍ରୋଗ୍ରାମ ହେଲା ଏକି HIV ସଂକ୍ରମିତ ବାପା ମାଙ୍କ ଠାରୁ ପିଲାର ସୁରକ୍ଷା ଦବା, ଯେତିକି ମୁଁ ସେଥିରେ କାମ କରେ। ତ ଆମର ଜିଲ୍ଲାରେ, ଗଞ୍ଜାମ ଜିଲ୍ଲାରେ ଯେତିକି ବହୁତ HIV ସଂକ୍ରମିତ ମା ମାନେ ଅଛନ୍ତି, ମାନେ କି HIV ସହିତ ସଂଗ୍ରାମ କରୁଛନ୍ତି, ସଂଗ୍ରାମ କରିବା ସହିତ ସେମାନେ ଗର୍ଭବତୀ ବି ଅଛନ୍ତି। ଆଉ ଯେତେ ବି ଏବେ ନୂଆ ନୂଆ ବାହାଘର ହଉଛନ୍ତି, ଗର୍ଭବତୀ ହେଲା ପରେ ସେମାନେ HIV ଦ୍ଵାରା ସଂକ୍ରମିତ ହୋଇ HIV ଜାଣୁଛନ୍ତି, HIV ବାହାରିବା ଜାଣୁଛନ୍ତି। କିନ୍ତୁ ବହୁତ ଦୁଃଖର କଥା ହଉଛି ଯେ ଆମେ HIV ସହିତ ସଂଗ୍ରାମ କରୁଛନ୍ତି, କିନ୍ତୁ ଆମେ ଯୋଉ ନୂଆ ଶିଶୁଟେ ଏଇ ଯୋଉ ସୁନ୍ଦର ପୃଥିବୀ କି ଜନ୍ମ ନେବା ପାଇଁ ଯାଉଛି, ଆମେ ତାକୁ ସୁରକ୍ଷା ଦେଇପାରୁନାହାନ୍ତି। ତ ସେଇ PPTCT ପ୍ରୋଗ୍ରାମ ମାଧ୍ୟମରେ ବାପା ମାଙ୍କ ଠାରୁ ଯୋଉ HIV ସଂକ୍ରମିତ ଛୁଆମାନେ ଜନ୍ମ ନେଉଛନ୍ତି, ସେମାନଙ୍କୁ ସୁରକ୍ଷା ଦବା ପାଇଁ ଏଇ କାମ ଚାଲିଛି। କିନ୍ତୁ କଣ ହଉଛି ନା, ବହୁତ ଦୁଃଖର ବିଷୟ, କିନ୍ତୁ HIV ବାହାରିଲା ପରେ ଲୋକ ବିଶ୍ୱାସ ପାଆନ୍ତି କି ମୋର HIV ଅଛି ବୋଲି। କିନ୍ତୁ ଥରେ HIV ଆସିଲା ପରେ ସେ ତ ସମ୍ପୂର୍ଣ୍ଣ ଭଲ ହବନି ନା। କିନ୍ତୁ ଆମ ପାଖରେ ଏମିତି କିଛି ମାଧ୍ୟମ ଅଛି ଯାହାଦ୍ୱାରା କି ଆମେ ଯୋଉ ନୂଆ ଛୁଟି ଭୂପୃଷ୍ଠ ଉପରେ ଦବ, ସେଇ ଶିଶୁଟାକୁ ଆମେ HIV ମୁକ୍ତ କରିକିରି ଜନ୍ମ ଦେଇପାରିବା।